ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଯୁବପିଢ଼ିଙ୍କ ଲାଗି ଦେଶ ଓ ବିଦେଶରେ ନୂତନ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଅଷ୍ଟାଦଶ ରାଷ୍ଟ୍ରୀୟ ରୋଜଗାର ମେଳାରେ 61,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ବଣ୍ଟନ। ପୁରୀରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସଂଘ ସମ୍ମିଳନୀ 2026 ଉଡ଼ାଣ 1। ହୀରକ ତ୍ରିଭୁଜ, ରତ୍ନଗିରି, ଲଳିତଗିରି ଓ ଉଦୟଗିରି ବୌଦ୍ଧସ୍ତୂପ ୟୁନେସ୍କୋ ତାଲିକାରେ ସାମୟିକ ଭାବେ ସାମିଲ। ସ୍ଥାୟୀ ଭବିଷ୍ୟତ ପାଇଁ କନ୍ୟାରତ୍ନଙ୍କ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ କନ୍ୟା ଦିବସ। ଏବଂ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସରକାର ଦେଶ ଏବଂ ବିଦେଶରେ ଯୁବପିଢ଼ିଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଉଦ୍ୟମରତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର କୁଶଳୀ ଯୁବକମାନଙ୍କ ପାଇଁ ସୁଯୋଗ ଉନ୍ମୁକ୍ତ କରିବା ନିମନ୍ତେ ବିଭିନ୍ନ ଦେଶ ସହ ଭାରତ ବୁଝାମଣାପତ୍ର ସ୍ୱାକ୍ଷର କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ ଭାରତ ସରକାର ଅନେକ ଦେଶୋଁ ସେ ଟ୍ରେଡ ଔର ମୋବିଲିଟି ଏଗ୍ରିମେଣ୍ଟ କର ରହି ହେ। ୟେ ଟ୍ରେଡ ଏଗ୍ରିମେଣ୍ଟ ଭାରତ କେ ୟୁବାଓଁ କେ ଲିଏ ଅନେକୋଁ ନୟେ ଅବସର ଲେକର ଆ ରହେ ହେ। ବିତେ ସମୟ ମେ ଭାରତ ନେ ଆଧୁନିକ ଇନଫ୍ରାଷ୍ଟ୍ରକ୍ଚର କେ ଲିଏ ଅଭୂତପୂର୍ବ ନିବେଶ କିଆ ହେ। ଇସସେ କନଷ୍ଟ୍ରକ୍ସନ ସେ ଜୁଡେ ହର ସେକ୍ଟର ମେ ରୋଜଗାର ବହୁତ ବଢେ ହେ।
ନୂଆଦିଲ୍ଲୀରେ ଆଜି ଅଷ୍ଟାଦଶ ରାଷ୍ଟ୍ରୀୟ ରୋଜଗାର ମେଳାକୁ ଆଭାସୀ ଜରିଆରେ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଅର୍ଥନୀତି ଏକ ଦଶନ୍ଧି ମଧ୍ୟରେ ସକଳ ଘରୋଇ ଉତ୍ପାଦ ଜିଡିପି ଦ୍ୱିଗୁଣିତ କରିବାରେ ପୃଥିବୀର ଏକମାତ୍ର ଅର୍ଥନୀତି ହୋଇପାରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆଭାସୀ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ 61,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ବଣ୍ଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଆଧାରରେ ଏବେ ଭାରତରେ 100ରୁ ଅଧିକ ଦେଶ ପୁଞ୍ଜିନିବେଶ କରୁଛନ୍ତି, ଯାହା 2014 ମସିହା ତୁଳନାରେ 2.5 ଗୁଣ ଅଧିକ। ଏହି ନିବେଶ ଫଳରେ ଦେଶରେ ଯୁବକମାନଙ୍କ ଅପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଜି ମଧ୍ୟ ଦେଶର 45 ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଯୋଗଦେବେ। ଆଜି ଦିବସର ଗୁରୁତ୍ୱ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, January 24 ଆମ ସମ୍ବିଧାନ ଜନଗଣମନକୁ ଜାତୀୟ ସଙ୍ଗୀତ ଏବଂ ବନ୍ଦେ ମାତରମ୍କୁ ରାଷ୍ଟ୍ରୀୟ ସଙ୍ଗୀତ ଭାବେ ସ୍ୱୀକୃତି ଦେଇଥିଲା।
25 ରାଷ୍ଟ୍ରୀୟ ମତଦାତା ଦିବସ ହେ, ଫିର ଉସକେ ବାଦ 26 ଗଣତନ୍ତ୍ର ଦିବସ ହେ। ଆଜ କା ଦିନ ବି ବିଶେଷ ହେ, ଆଜ କେ ହି ଦିନ ହମାରେ ସମ୍ବିଧାନ ନେ ଜନଗଣମନକୁ ରାଷ୍ଟ୍ରୀୟ ଗାନ ଔର ବନ୍ଦେ ମାତରମ୍ କୋ ରାଷ୍ଟ୍ରୀୟ ଗୀତ କେ ରୂପ ମେ ଅପନାୟା ଥା।
ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସଂଘ ସମ୍ମିଳନୀ 2026 ଉଡ଼ାଣ 1 ଆଜିଠାରୁ ପୁରୀ ପାନ୍ଥ ନିବାସରେ ଆରମ୍ଭ ହେବ। ତିନିଦିନିଆ ସମ୍ମିଳନୀରେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଡାକ୍ତରମାନେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଉନ୍ନତ ଓ ଅତ୍ୟାଧୁନିକ ଚିକିତ୍ସା ସେବାର ଉପଲବ୍ଧି ସମ୍ପର୍କରେ ବିଚାର ବିମର୍ଶ କରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବେ। ଉଡ଼ାଣ 1 ମାଧ୍ୟମରେ ରାଜ୍ୟରେ କାର୍ଯ୍ୟରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଏବଂ ଡାକ୍ତର ସମୁଦାୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ସେବା ପରମଧର୍ମ ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଓଡ଼ିଶାର ହୀରକ ତ୍ରିଭୁଜ ଭାବେ ପରିଚିତ ବୌଦ୍ଧସ୍ତୂପ, ରତ୍ନଗିରି, ଲଳିତଗିରି ଓ ଉଦୟଗିରିକୁ ଭାରତର ବିଶ୍ୱ ଐତିହ୍ୟ ମାନ୍ୟତା ଦେବା ଲାଗି ୟୁନେସ୍କୋ ଆବେଦନ ଗ୍ରହଣ କରିଛି। 8 ପୂର୍ବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ASI ପକ୍ଷରୁ ହୀରକ ତ୍ରିଭୁଜ ସମ୍ପର୍କରେ ତଥ୍ୟ ଓ ଦସ୍ତାବିଜ ୟୁନେସ୍କୋ ନିକଟରେ ଦାଖଲ କରାଯାଇଥିଲା। ଏହି ପଦକ୍ଷେପ ରାଜ୍ୟ ସଂସ୍କୃତି ଓ ଐତିହ୍ୟ ପାଇଁ ଗୌରବର ବିଷୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି। ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜନସାଧାରଣ ଯେଭଳି ଐତିହ୍ୟସ୍ଥଳଗୁଡ଼ିକୁ ସହଜରେ ପରିଦର୍ଶନ କରିପାରିବେ ଓ ସମସ୍ତ ସୁବିଧା ପାଇପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀମତୀ ପରିଡ଼ା କହିଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ନୂତନ ଜାତୀୟ ଶିକ୍ଷାନୀତିରେ କ୍ରୀଡ଼ାକୁ ପାଠ୍ୟକ୍ରମର ଏକ ଅଂଶ ଭାବେ ଗ୍ରହଣ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର କୁଲୁଣ୍ଡିସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ 10,46,00,000 ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ୍ ଏବଂ କର୍ମଚାରୀ ଆବାସ ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, ପାଠପଢ଼ା ସହ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଖେଳକୁଦ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସଶକ୍ତ, ସକ୍ଷମ ଓ ଆତ୍ମନିର୍ଭର ଦିଗରେ ଅଗ୍ରଗତି କରୁଛି। ଏହି ଷ୍ଟାଡିୟମ୍ ଛାତ୍ରଛାତ୍ରୀଙ୍କୁ ଖେଳିବା ପାଇଁ ପ୍ରୋତ୍ସାହିତ କରିବ। ଆଗାମୀ ଦିନରେ ବାଳିକାମାନଙ୍କ ତାଲିମ ବ୍ୟବସ୍ଥା ସହ କଲେଜର ସିଟ୍ ସଂଖ୍ୟାକୁ 100ରୁ 500କୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଝିଅମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ସେମାନଙ୍କ ବିକାଶ କରାଇବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ଖାଦ୍ୟ ଓ ସାମଗ୍ରିକ ସଂସ୍କାର ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ବିଶେଷ ଭାବେ ପୁଅ ଝିଅ ମଧ୍ୟରେ କୌଣସି ବାଛବିଚାର ନ କରି ଉଭୟଙ୍କୁ ସମାନ ସୁଯୋଗ ପ୍ରଦାନ କରାଗଲେ ଝିଅମାନେ ଦେଶର ସଶକ୍ତ ନାଗରିକ ଭାବେ ଭୂମିକା ନିର୍ବାହ କରିପାରିବେ। ଚଳିତ ବର୍ଷ ଜାତୀୟ କନ୍ୟା ଦିବସର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ କନ୍ୟାରତ୍ନଙ୍କ ସଶକ୍ତିକରଣ। ଏ ସମ୍ପର୍କରେ ଶିଶୁ ଅଧିକାର କର୍ମୀ ପ୍ରୀତିଛନ୍ଦା ଧଳ ଆକାଶବାଣୀକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି,
ଝିଅମାନେ ସଶକ୍ତ ହେଉଛନ୍ତି, କେମିତି ସଶକ୍ତ ଭାବରେ ଆଗକୁ ବଢିବେ ତା ପାଇଁ ସୁରକ୍ଷିତ ପରିବେଶ ଲୋଡ଼ା, ସୁସ୍ଥ ସମାଜ ଗଠନରେ କୋଭଳି ଭାବେ ଗୋଟେ ଝିଅର ଭୂମିକା ରହୁଛି, ପରିବାରରୁ ଆରମ୍ଭ କରି ସମାଜ ଏବଂ ତା ଦିଗରେ ରାଷ୍ଟ୍ରର ବହୁତ ଗୁଡ଼ିଏ ଦାୟିତ୍ୱ ରହିଛି। ସେ ଦାୟିତ୍ୱ ପ୍ରତି ଆମେ ସମସ୍ତେ ସଚେତନ ହେବା ଏବଂ ଆଉ ସବୁଠୁ ବଡ଼ କଥା ହେଲା ସେ ବାଲ୍ୟ ବିବାହକୁ ନା, ସଭିଏ ପଢିବେ ସଭିଏ ବଢିବେ ଏବଂ ଗୋଟିଏ ଶିକ୍ଷା ଶିକ୍ଷା କ୍ଷେତ୍ରରେ ସେମାନେ କୋଉଭଳି ଭାବେ ଆଗୁଆ ରହିବେ ସେ ପ୍ରତି ଆମେ ସମସ୍ତେ ଯଥେଷ୍ଟ ଯତ୍ନବାନ ରହିବା।
କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଆଜି ମଧ୍ୟ ବାର୍ଷିକୀ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 January 22 ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ କନ୍ୟା ଭ୍ରୂଣ ହତ୍ୟା, ବାଲ୍ୟ ବିବାହ ଏବଂ ଲିଙ୍ଗଗତ ଭେଦଭାବ ଦୂର କରି ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ସୁନିଶ୍ଚିତ କରିବା ବିଷୟ ସ୍ଥାନିତ କରାଯାଇଥିଲା। 2008 ପ୍ରଥମଥର ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳନ କରାଯାଇଥିଲା। ଆଜି ମଧ୍ୟ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶିକ୍ଷାର ସହସୃଷ୍ଟିରେ ଯୁବପିଢ଼ିଙ୍କ ଶକ୍ତି। ମହାନ ବିପ୍ଳବୀ ଶହୀଦ ବକ୍ସି ଜଗବନ୍ଧୁଙ୍କ ପୁଣ୍ୟତିଥିରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜୟୀରାଜଗୁର ଟାଉନ୍ହଲ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେବେ। ଭୁବନେଶ୍ୱର ସଂଗ୍ରହାଳୟ ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ମାଲ୍ୟାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ପାଇକ ବିଦ୍ରୋହର ଅମର ନାୟକ, ସ୍ୱାଭିମାନୀ ଓଡ଼ିଆ ଜାତିର ପରାକ୍ରମୀ ସେନାପତି ବକ୍ସି ଜଗବନ୍ଧୁଙ୍କ ମାତୃଭୂମିର ସୁରକ୍ଷା ଓ ସ୍ୱାଧୀନତା ପ୍ରତି ଅଦମ୍ୟ ସାହସ ଓ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଅକ୍ଷୟ ଉତ୍ସ ହୋଇ ରହିବ। ଜନସାଧାରଣଙ୍କ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେଇ ସୋମବାର ଦିନ କୌଣସି ସରକାରୀ ବୈଠକ ନ କରିବାକୁ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବ୍ୟତୀତ ପ୍ରତ୍ୟେକ ମାସର ତୃତୀୟ ଶନିବାର ଦିନ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆସନ୍ତା 26 ସୋମବାର ଦିନ ଦେଶ 77ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟସ୍ତରୀୟ ପରେଡ୍ ପାଇଁ ଆଜି ଭୁବନେଶ୍ୱର ଲୋୟର PMG ସମ୍ପୂର୍ଣ୍ଣ ଅଭ୍ୟାସ କରାଯାଇଛି। ଚଳିତଥର ପରେଡ୍ରେ 54 କଣ୍ଟିଜେଣ୍ଟ ଭାଗ ନେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 130ତମ ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ବିଭାଗ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ 3 ଧରି ଚାଲିଥିବା କୃଷି ଓଡ଼ିଶା 2026 ଆଜି ସନ୍ଧ୍ୟାରେ ଉଦ୍ଯାପିତ ହେବ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତିହିଡ଼ି ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ପ୍ରାୟ 38,000 କିଶୋରୀଙ୍କୁ ଗର୍ଭାଶୟ କର୍କଟ ନିରୋଧୀ ଟିକା ପ୍ରଦାନ କରାଯିବା ନେଇ ସୂଚନା ମିଳିଛି। ଭଦ୍ରକ ଚରମ୍ପା ରେଳ ଷ୍ଟେସନରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ୟର ସାଂସଦ ଅଭିମନ୍ୟୁ ସେଠି ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାର୍ଯ୍ୟାଳୟରେ ବନ୍ଦେ ମାତରମ୍ର 150ତମ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯୁବପିଢ଼ିଙ୍କ ଲାଗି ଦେଶ ଓ ବିଦେଶରେ ନୂତନ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଅଷ୍ଟାଦଶ ରାଷ୍ଟ୍ରୀୟ ରୋଜଗାର ମେଳାରେ 61,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ବଣ୍ଟନ। ପୁରୀରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସଂଘ ସମ୍ମିଳନୀ 2026 ଉଡ଼ାଣ 1। ହୀରକ ତ୍ରିଭୁଜ, ରତ୍ନଗିରି, ଲଳିତଗିରି ଓ ଉଦୟଗିରି ବୌଦ୍ଧସ୍ତୁପ ୟୁନେସ୍କୋ ତାଲିକାରେ ସାମୟିକ ଭାବେ ସାମିଲ। ସ୍ଥାୟୀ ଭବିଷ୍ୟତ ପାଇଁ କନ୍ୟାରତ୍ନଙ୍କ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ଜାତୀୟ କନ୍ୟା ଦିବସ ଏବଂ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।